ହ୍ୟାଲୋ, ମୋ ନାଁ ସବିତା ସେଠୀ। ମୁଁ ରଙ୍ଗମାଟିଆ ତଳ ସାହିରୁ କହୁଛି, ୱାର୍ଡ ନମ୍ବର 9। ଆମେ ଜନହିତ ବାଣୀକୁ କମ୍ପ୍ଲେନ୍ କରିଥିଲୁ। ଆମର ଡ୍ରେନ୍ଟି ବହୁତ ଅସୁବିଧା ହେଇଥିଲା, ସ୍ଲାବ ଫ୍ଲାବ ପଡ଼ିକି ପୁରା ଜାମ୍, ଅଳିଆ ଫଳିଆ ଯାଉନଥିଲା, ଜାମ୍ ହେଇକି ଥିଲା, ପାଣି ଗୁରା ଯାଉନଥିଲା। ଆଉ କମ୍ପ୍ଲେନ୍ ଦେବାରୁ ବିଏମ୍ସି ତରଫରୁ ଆସିକି ଆମର ସବୁ ସଫା ସୁତୁରା କରିଛନ୍ତି, ଆମେ ସେଥିରେ ବହୁତ ଖୁସି ଅଛୁ। ଧନ୍ୟବାଦ।